నమో భగవతే వాసుదేవాయ. శ్రీమద్ భాగవతం ఏకాదశ స్కందం నవమధ్య. లబ్ధ్వా సుదుర్లభం ఇదం బహు శృణవాంతే మానుష్యం అర్థదం అనిత్యం అపీహ ధీరా తూర్ణం జతే ధనపతే ధనుమృత్యుజావన్ నిశ్రేయసాయ విషః ఖలు సర్వత్ర స్యాత్. ତେଣୁ ଏ ନବମ ଅଧ୍ୟାୟରେ ତା ପୂର୍ବରୁ ଆଠଟି ଗୁରୁ, ନଅଟି ଗୁରୁ, ସତରଟି ଗୁରୁଙ୍କ ବିଷୟରେ କୁହାଯାଇଛି ଆଉ ସାତ ଗୁରୁଙ୍କ ବିଷୟରେ ବର୍ତ୍ତମାନ କୁହାଯିବ। ତେଣୁ ଏଠାରେ ଯେଉଁ ସାତ ଗୁରୁ କିଏ ନା କୁରର ପକ୍ଷୀ, ବାଳକ, କୁମାରୀ, ସ୍ୱର ନିର୍ମାତା, ସର୍ପ, ବୁଢ଼ିଆଣୀ ଓ ଭୃଙ୍ଗୀ କୀଟ। କୁରର ପକ୍ଷୀ ବିଷୟରେ କ'ଣ ଅଛି ନା, ସିଏ ଗୋଟେ ମାଂସ ଧରିକି ଯାଉଥିଲା, ତାକୁ ଥଣ୍ଟରେ ମାଂସ ଦେଖି ଅନ୍ୟ ପକ୍ଷୀମାନେ ତାକୁ ଆକ୍ରମଣ କଲେ, ସିଏ ଯେତେବେଳେ ମାଂସଟାକୁ ତ୍ୟାଗ କରିଦେଲା ସେତେବେଳେ ସେ ଶାନ୍ତି ପାଇଲା। ସେଭଳି ଭାବରେ ଆମର ମଧ୍ୟ ଶିକ୍ଷା କରିବାର ଅଛି। ସେଭଳି ଭାବରେ ଆମେ ଯେଉଁ ବିଷୟକୁ ଉପଭୋଗ କରିବା ପାଇଁ ଚାହୁଁଛେ ସେଥିରୁ ସବୁ ଝଗଡ଼ା ଆରମ୍ଭ ହେଉଛି। କାଲି ଗାଁରେ ଯେଉଁ ଝଗଡ଼ା ହେଲା, ସିଏ ନେଇଯିବ, ମୋର ଏକ ନେଇଯିବ, ନେଇଯିବ, ଏମିତି ହେଇକିରି ଝଗଡ଼ା ଚାଲିଛି। ଆସକ୍ତି ଦୁଃଖଜନକ, ଆସକ୍ତି ତ୍ୟାଗ କଲେ ଜଣେ ଆନନ୍ଦ ପ୍ରାପ୍ତ ହେବ। ତାପରେ ବାଳକ, ବାଳକ ମଧ୍ୟ ଜଣେ ଗୁରୁ, କିଭଳି ନା ବାଳକର କୌଣସି ମାନ ଅପମାନ କିଛି ନାହିଁ, ତାକୁ କିଏ ଗାଳି ଦେଲା କିଏ ସମ୍ମାନ କଲା ସେ କ'ଣ ବୁଝୁଛି? ସେଭଳି ଭାବରେ କିଛି ବୁଝିପାରୁନି। ସେଭଳି ଭାବରେ କୁମାରୀ, ଜଣେ କୁମାରୀ ଥିଲା, ଝିଅ ପିଲାଟିଏ ବାହା ହେବା ପାଇଁ, ତାକୁ ବାହା ହେବା ପାଇଁ ସବୁ ଲୋକମାନେ ଆସିଥିଲେ, ତାର ଶ୍ୱଶୁର ଘର ଲୋକମାନେ, ଭବିଷ୍ୟରେ ଯେ ଶ୍ୱଶୁର ହେବେ, ତେଣୁ ତାଙ୍କର ସେ ଝିଅର ତାର ବାପା ମା ଇତ୍ୟାଦି ଅନ୍ୟମାନେ ସବୁ କୁଆଡ଼େ ବି ଯାଇଥିଲେ ଅନ୍ୟ କାର୍ଯ୍ୟରେ, ସେ ଏକୁଟିଆ ଥିଲା। ଏମାନେ ଯେଉଁ ଆସିଲେ ତାଙ୍କୁ ସେ ଅଭ୍ୟର୍ଥନା ଦେଲା, ତାଙ୍କୁ ବସେଇଲା, ଗଲା ଧାନ କୁଟିବା ପାଇଁ, ଚାଉଳ କୁଟିବ, ରୋଷେଇ କରିବ, ଖାଇବାକୁ ଦେବ, ଏସବୁ କରିବ। ଧାନ କୁଟିବା ଗଲାବେଳକୁ କାଚ ସବୁ ଥିଲା ହାତରେ, ଜଣ 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 ହେଲା, ସବୁ ଗୋଟିଏ ଗୋଟିଏ କାଢ଼ିକିରି ରଖିଲା, କାହିଁକି ନା ଜଣ ଜଣ ସେ ଭାବିବେ ଇଏ ଗରିବ ଘରଟା ବୋଧେ, ତାଙ୍କର ଚାଉଳ ନାହିଁ, ଧାନ କୁଟିକିରି ଚାଉଳ କରି ଖାଇବାକୁ ଦେବେ, ଆମେ କ'ଣ ଆକୁ ବାହାବା, ଏମିତି ଚିନ୍ତା କରୁଥିବେ। ସେଥିପାଇଁ ସିଏ ଗୋଟେ ଗୋଟେ କାଢ଼ି, ଯେତେବେଳେ ଗୋଟିଏ କେବଳ ରହିଲା କାଚ ଆଉ ଜଣ ଜଣ ହେଲା ନାହିଁ, ତେଣୁ ଏଇଟାକୁ ଆମର କହୁଛନ୍ତି, କିଏ କହୁଛନ୍ତି ଏଇଟା, ଏଇଟା ଭଗବାନ ଉଦ୍ଧବକୁ କହୁଛନ୍ତି। ଏଇଟା ଆକ୍ଚୁଆଲି କହୁଛନ୍ତି କିଏ, ଯଦୁ ମହାରାଜଙ୍କୁ କହୁଛନ୍ତି, କିଏ ଦତ୍ତାତ୍ରେୟ କହୁଛନ୍ତି, ତେଣୁ ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି। ପ୍ରକୃତରେ ଏସବୁ ଯେତେବେଳେ ହଉଥିଲା, ମାନେ ଦତ୍ତାତ୍ରେୟ ସେଠି ଦେଖୁଥିଲେ, ସେଠି ରହିକିରି ଦେଖୁଥିଲେ, ଏଇ ଯେଉଁ ଗୁରୁ ସବୁ ଅଛନ୍ତି ନା, ତୁ ସର୍ବଜ୍ଞତା ଜ୍ଞାନତା ଇତି ଭାବ, ଗୁରବୋ ମୟା ସ୍ୱଚକ୍ଷୁ ସେବ ଦୃଷ୍ଟା, ନିଜେ ଆଖିରେ ଏସବୁ ଦେଖିଥିଲି ହେଲା। ତେଣୁ ଇଏ ଗୋଟେ ଗଲେ ଗୁରୁ, ଆଉ ଗୋଟେ ଗୁରୁ କିଏ, ସ୍ୱର ନିର୍ମାତା, ଜଣେ ସ୍ୱର ତିଆରି କରୁଥିଲା, ସେ ଏତେ ତା କାର୍ଯ୍ୟରେ ନିମଗ୍ନ ଥିଲା ଯେ ତା ସେଇ ରାସ୍ତା ଦେଇକି ରାଜା ଗଲେ, ରାଜାଙ୍କର ପଟୁଆର ଗଲେ, ବାଜା ଫାଜା ସବୁ ଆଜି କାହିଁରେ କ'ଣ କଥା ହେଲା, କିନ୍ତୁ ସିଏ ଜାଣିପାରିଲେ ନାହିଁ। ତେଣୁ ଏଇଥିରୁ ଆମେ ଭଗବାନ ବିଷୟରେ ଯେତେବେଳେ ଚିନ୍ତା କରିବା, ଜପ କରିବା, ଏକାଗ୍ର ମନରେ ଭଗବାନ ବିଷୟରେ ଚିନ୍ତା କରିବା। ତେଣୁ ଆଉ ଗୋଟେ ଗୁରୁ କିଏ ଯଦି ପଚାରୁଛନ୍ତି, ପ୍ରଭୁ ଆଉ ଗୋଟେ ଗୁରୁ କିଏ ଆପଣଙ୍କର, ନା ସର୍ପ, ସର୍ପ ବି ଗୋଟେ ଗୁରୁ ନା? ହଁ, ନା କ'ଣ ତାଙ୍କୁ ଶିକ୍ଷା କରିବାର ଅଛି ନା? ସର୍ପ ମୁଁ ବର୍ତ୍ତମାନ ସର୍ପ ଅଜାଗର ଭଳି ରହିଛି, ମୋତେ ଅଜାଗର ପ୍ରତି ତ ଆଗରୁ କୁହାହେଇଛି, ତତେ କହିଛି ନା? ହଁ, ନା ଆଉ ଗୋଟେ ଫୋନ୍ କହୁଛ ସର୍ପ, ନା ସେଇଟା ହେଉଛି ଚୁହା ମୂଷା, ବହୁତ ପରିଶ୍ରମ କରେ, ଖାଦ୍ୟ ଆଣ ସେ ଖାଦ୍ୟ ଆଣ, ଭାତ ଖୋଳ ସବୁ କର, କିନ୍ତୁ ସର୍ପ କ'ଣ କରିବ ନା, ଯିବ ଗତ ଭିତରେ ପଶିବ, ସେ ଚୁହାକୁ ଖାଇକିରି ସେଠି ଆନନ୍ଦରେ ରହିବ। ତେଣୁ ସେଇଭଳି ଭାବରେ ଗୃହସ୍ଥମାନେ ବହୁତ ପରିଶ୍ରମ କରୁଛନ୍ତି ନା ନାହିଁ, ଏତେ ଟଙ୍କା ଆଣିବା, ସେତେ ଟଙ୍କା ଆଣିବା, ଘର କରିବା, କୋଠା କରିବା, କେତେ କ'ଣ କରିବା, କିନ୍ତୁ ସେ ସନ୍ନ୍ୟାସୀ ଯିଏ, ସେ ଯିବେ ତାଙ୍କ ଘରକୁ, ଯିବେ ତାଙ୍କର ଖାଦ୍ୟ ଖାଇବେ, ସେଠି ରହିବେ। ଅବଶ୍ୟ ଏଥିରେ ଗୋଟେ କଥା ହେଉଛି, ସନ୍ନ୍ୟାସୀ ଆଉ କ'ଣ ସମସ୍ତେ ଏକ ଆଶ୍ରମ କରି ରହୁଛନ୍ତି କି? ସନ୍ନ୍ୟାସୀ କେଉଁ ଘରେ, କାହାକୁ, ଆଜି କି ଘରେ, କାଲି ଘରେ, ସେ ଘରେ ଭିକ୍ଷା କରି ରହିବେ, ତାଙ୍କ ଘରେ ରହୁଛନ୍ତି ନା? ଆଉ ରାତିରେ କେଉଁଠି ରହିବେ ସେ? ତେଣୁ ଅବଶ୍ୟ ସନ୍ନ୍ୟାସୀମାନେ ତାଙ୍କ ଘରେ ରହୁଛନ୍ତି, ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ସନ୍ନ୍ୟାସୀମାନେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ତାର କାରଣ ନୁହଁ ସେମାନେ ଚଳିବା ପାଇଁ, ସନ୍ନ୍ୟାସୀମାନେ ଯେଉଁ ଯାଉଛନ୍ତି ତାର କାରଣ ହେଉଛି ସେମାନେ ତାଙ୍କୁ ଜ୍ଞାନ ପ୍ରଦାନ କରିବେ, ନହେଲେ ସେ ସେଭଳି ଏଇଭଳି ଭାବରେ ବହୁତ ଜଗତରେ ଘୁରି ବୁଲୁଥିବେ। ଯେତେବେଳେ ଜ୍ଞାନ ପ୍ରାପ୍ତ ହେବେ, ପ୍ରକୃତରେ ଆମର ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କ ଶରଣରେ ଯିବା, ଏଇସବୁ ଆମର କାର୍ଯ୍ୟ ନୁହଁ। ତେଣୁ ଗୃହସ୍ଥ ଆଶ୍ରମରୁ ଅବସର ନେବେ, ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିବେ, ତାପରେ ସେମାନେ ମଧ୍ୟ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବେ। ତେଣୁ ଏଇଭଳି ଭାବରେ ସର୍ପଙ୍କ ଠାରୁ ମୁଁ ମଧ୍ୟ ଏଇଟା ଶିକ୍ଷା କଲି ନା ପ୍ରଭୁ, ଇଏ ହେଇଗଲା 22। ତେଇଶ ଗୁରୁ କିଏ ନା? ବୁଢ଼ିଆଣୀ, ବୁଢ଼ିଆଣୀ ଠାରୁ ବି ଶିକ୍ଷା ଅଛି ନା? କ'ଣ ଶିକ୍ଷା ନା? ବୁଢ଼ିଆଣୀ ଦେଖିଛ କେବେ ନା? ମୁଁ ଦେଖିଛି ନା। ବୁଢ଼ିଆଣୀ ଜାଲ ତିଆରି କରେ ନା? ହଁ, କେଉଁଠୁ ତିଆରି କରେ ସେ ଜାଲ, କେଉଁଠୁ ଆଣେ? ତାର ଭିତରୁ ନା। ସେଇଭଳି ଭାବରେ ଭଗବାନ ଯେଉଁ ଯୌତୁକ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ଏ ଜଗତ ମଧ୍ୟ ସେ ତାଙ୍କରି ଭିତରୁ ଆଣିଛନ୍ତି, ସୃଷ୍ଟି କରୁଛନ୍ତି, କିଛି କାଳ ରହୁଛି, ପୁଣି ତାଙ୍କ ଭିତରକୁ ସେ ନେଇଯାଉଛନ୍ତି। ତେଣୁ ବୁଢ଼ିଆଣୀ ମୋର ହେଲା 23ତମ ଗୁରୁ ନା ପ୍ରଭୁ। ଲାଷ୍ଟ ଗୁରୁ କିଏ ଆପଣଙ୍କର ନା? ସେ ହେଉଛି ଭୃଙ୍ଗି। ଭୃଙ୍ଗିଠୁ କ'ଣ ଶିଖୁଛନ୍ତି ପ୍ରଭୁ ନା? ଭୃଙ୍ଗି ଯେ ଗୋଟେ କୀଟ ଅଛି, ତାକୁ ଭୃଙ୍ଗିକୁ ଧରିକି ନେଇଯିବ, ତାର ରଖିଦେବ ଭିତରେ, ଗାତ ଭିତରେ ରଖିକି ବନ୍ଦ କରିଦେବ ସେଟାକୁ। ଏ ଭୃଙ୍ଗି କୀଟଟି ସେଇ ତାର ଶିକାର ଯିଏ କରିଥିଲା ତା ବିଷୟରେ ଧ୍ୟାନ କରିକିରି ସେ ତାର ରୂପକୁ ପ୍ରାପ୍ତ ହେଇଯିବ ନା। ଏଥିରୁ କ'ଣ ଶିକ୍ଷା ମିଳିଲା ନା? ତମେ କହୁନ କ'ଣ ଶିକ୍ଷା ମିଳିଲା ନା? ଏଥିରୁ ଶିକ୍ଷା ମିଳିଲା, ଯଦି ଆମେ ଭଗବାନ ବିଷୟରେ ଧ୍ୟାନ କରିବା ତାହେଲେ ଆମେ ମଧ୍ୟ ଭଗବତ ସ୍ୱରୂପ ପ୍ରାପ୍ତ ହେବା, ସଚ୍ଚିଦାନନ୍ଦମୟ ସ୍ୱରୂପ ପ୍ରାପ୍ତ ହେବା। ଆମେ ସମସ୍ତଙ୍କର ଗୋଟିଏ ସଚ୍ଚିଦାନନ୍ଦମୟ ଶରୀର ଅଛି, କିନ୍ତୁ ବର୍ତ୍ତମାନ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏଇ ଗୋଟେ ଶରୀର ପ୍ରାପ୍ତ ହେଇଛେ, ଯେଉଁ ଶରୀର ହେଉଛି କ'ଣ? ଅସତ୍, ଅଚିତ ଏବଂ ନିରାନନ୍ଦମୟ। ତେଣୁ ଆମେ ଯଦି ଭଗବାନଙ୍କ ବିଷୟରେ ଧ୍ୟାନ କରିବା ତାହେଲେ ଆମେ ମଧ୍ୟ ଭଗବତ ଶରୀର ପ୍ରାପ୍ତ ହେବା ନା ପ୍ରଭୁ? ଏତିକି ସମୁଦାୟ ଶିକ୍ଷା ହେଲା ନା? ଆଉ କିଛି ଅଛି ନା? ଆଉ ଗୋଟେ ବି ଗୁରୁ ଅଛନ୍ତି ମୋର, ପୁଣି ଆଉ କିଏ ଗୁରୁ କହିଲେ 24 ଗୁରୁ ବୋଲି ନା? ଏ ଶରୀରଟା ମଧ୍ୟ ଗୋଟେ ଗୁରୁ, 25ତମ ଗୁରୁ। ଏ ଶରୀରଠୁ ମୁଁ କ'ଣ ଶିକ୍ଷା କରିବା ନା? ଶରୀରରୁ ଶିକ୍ଷା କରିବା, ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତି, मानुष्यम अर्थदम अनित्यम अपीह धीर तूर्णं जतेत न पतेत अनुमृत्यु जावन निश्रेय साय विष खड़ु सर्वत अर्थात लब्धा सुदुर्लभ मनुष्य जन्म जन केत प्राप्त हुए 80 लक्ष जन्म पार हला परे जने मनुष्य जन्म प्राप्त हुए तेणु बहु सम मानते बहु जन्म 80 लक्ष पर जने मानव जन्म प्रभुति तेणु ये मानुषम अर्थदम ये शरीर हूँ बहुत अर्थदम बहुत अर्थ प्रदान कर डॉलर बा यूरो ये सब अर्थ नुह परमार्थ प्रदान कर अनित्यम अपीय धीर जदिओ भौतिक शरीर हूँ अनित्य किंतु जने यदि भगवान सेवार निजुक्त रख शरीर द्वारा मनरे भगवान चिंता करिब सभी मना कृष्ण पदार बिंदु यो बचासी वैकुंठ गुणान बनने वचन द्वारा भगवान को गुणगान करिब करो हरेर मंदिर मार्जना दिशु हस्त द्वारा भगवान कर मंदिर मार्जना करिब श्रुति चकारा चित सत्कुतोदय कर्ण द्वारा भगवान कथा श्रवण करिब एही भाव रे समस्त अंगों को भगवान को सेवार जदि निजुक्त करिब ताले से धीर व्यक्ति परिणत हो धीर व्यक्ति कौन हम ना तूर्ण जतेत न पतेत अनुमृत जावन जिते दिन पर्यंत मृत्यु न आसी जन जन्म हो मृत्युवरण कर तेणु मृत्यु पर्यंत तूर्ण जते न अनु अनुमृत्यु मान सब यू चिंता करने कथा मोर मृत्यु आसव तेणुपाई कौन करवा ना तूर्ण कहले शीघ्र निश्चय श्रेय जिनसा कौन मनुष्य जन्म आम प्राप्त हो मोर श्रेयटा कौन ना विषय खड़ु सर्वत पशु पक्षी कीट पतंग इत्यादि समस्ते विषय भोग कर आम मनुष्य जन्म पाइचे आम श्रेयटा कौन अर्जुन जमी पचारे भगवान को कौन पचारे कार्पण दोषोपहत स्वभाव पृछा तंग धर्म सम्मूढ़ चेता जश्रेय श्यानी स्थित ब्रूहि तन्मे शिष्य स्नेहसा मोर श्रेयटा कौन मत निश्चिंत भाव कहतु से भाव भागवत मध्य सुत गोस्वामी को जो स्वर्णकादि ऋषि 6 प्रश्न पचार प्रथम प्रश्नटा कौन आमर श्रेयटा कौन आम प्रकृति लक्ष्य कौन श्रेयटा कौन तेणु यही भाव तत्र तत्र जसा जुस्मन भवता जद विनिश्चित पुंसा में एकांत श्रेय तन्न संस्कृत महर्षि आम श्रेयट विषय आपतु तेणु यही भाव आम मनुष्य जन्म आम आम श्रेय लाभ करने चेष्टा करने कथा जदि श्रेय लाभ करने चेष्टा करूने ताले पशु भाई जीवन जापन करुचे जहा कि भगवान अर्जुन कहले अर्जुन लोक मैंने किभली जीवन जापन कर जानच ना किभली ना मनुष्यान सहस्रेशु कश्चित जत सिद्ध है पशु भाई जीवन जापन कर प्रभु केत भाव मनुष्य भाई जीवन जापन कर ना जो तार ब्रह्म जिज्ञासा होम जमी कहल मोर श्रेय मत कहतु से भाव जन जो श्रेय विषय जिज्ञासा न करुच्ची तेल से पशु भाई रही तेणु यही भाव में 25 गुरु विषय 24 गुरु ये देहटा मध्य गोटे गुरु ये 25 गुरु विषय जोबले जदु महाराज को किए कहले दत्तात्रेय जो दत्तात्रेय ज्ञान प्राप्त हो बहुत आनंदित हे तेणु अवधूत वच श्रुवा पूर्वेशा न स पूर्वज सर्वसंग विनिर्मुक्त समाचितो बहुवः भगवान उद्धव एवं समस्ते जो वंशरे आसंती से वंशर पूर्वज होसंती किए जजाति महाराज जदु महाराज तेणु जदु महाराज अवधूत वच श्रुवा अवधूत होसंती किए दत्तात्रेय तांकर वचन शुणिकी पूर्वेशा न स पूर्वज आम समस्त से होती पूर्वज जदु महाराज तेणु सर्वसंग विनिर्मुक्त ये सब ज्ञान प्राप्त होगा पर कौन तर फल ना से मध्य ये आसक्ति को त्याग करदे सर्वसंग विनिर्मुक्त ଏବଂ ସମାଚିତ ବଭୁବହ ଭଗବାନଙ୍କୁ ଚିତ୍ତରେ ଧାରଣ କରି ସେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେଲେ। श्रीमद भागवते महापुराणी श्री ब्रह्मश्रीवासी परमहंस्यां संहितायां वैशख्यां एकादश स्कंदे श्री भगवान उद्धव संवादे श्रीमद अवधूत गीतं नवमोऽध्याय। ओं नमो भगवते वासुदेवाय। ओं नमो भगवते वासुदेवाय।